ओम शांति ओम शांति। आज 16 अगस्त 2026 आज अव्यक्त महावाक्य पुनरावृत्ति तारीख 16 मार्च 2011 मूलर हेडिंग मानसिक सेवा द्वारा प्रकृति को सत्वगुणी करिवार सेवा कर। मानसिक सेवा द्वारा प्रकृति को सत्वगुणी करिवार सेवा कर। शुभ भावना शुभ कामना रखी संस्कार मिलनर रास कर। मानसिक सेवा द्वारा प्रकृति को सत्वगुणी करिवार सेवा कर। शुभ भावना शुभ कामना रखी संस्कार मिलनर रास कर। आज होलीएस्ट अर्थात परम पवित्र पिता निजर पिलामानक सहित होली पर्व पालन करिबा पई आसिसंती। तुमे माने मध्य होली पालन करिबा पई आसिछ। चारियाडर दूर दूरांतरे बसिथिबा पिलामाने मध्य होली पालन करिबा पई बसिसंती। तेबे तुमे माने सबु केउ रंगरे होली पालन करिबा पई आसिछ। तुमे माने जानिछ जे सबुठारु श्रेष्ठ रंग हैला परमात्मांकर संगर रंग। एही रंग सर्वदा श्रेष्ठरु श्रेष्ठ करि दैथाय। जेपरि बाबा उच्चरु उच्च अटंती सेहिपरि एही परमात्मा संग चरु उच्च करि दिए। आज बापदादा प्रत्येक संतानर मस्तकरे चमकुथिबा भाग्यर तारकाकु देखुछन्ति। एहिभळी भाग्यर तारका सारा कल्प भितरे तुमे भाग्यशाली पिलामानंक व्यतीत अन्य केही प्राप्त करिपारिबे नाही। त्यो श्रेष्ठ भाग्य अटे जहाँकि केवल तुमे माने ही डबल होली अर्थात पवित्र हेउछ। एमिति त धर्मात्मा माने मध्य पवित्र हेउछन्ति किन्तु सेमाने शारीरिक हिसाबरे पवित्र हेउ नहन्ति। तुमे ब्राह्मण आत्मामानंकर भविष्यतरे आत्मा मध्य पवित्र हेउछि एवं शरीर मध्य पवित्र हेउछि। यहार प्रतीक स्वरूप डबल हिसाबरे डबल मुकुट प्राप्त हेउछि। सारा कल्प भितरे तुमे माने ही बाबांकर संगर रंग द्वारा डबल पवित्र एवं डबल मुकुट धरि हेउछ। संगम जुगर परमात्मा संग डबल पवित्र करि देउछि। तेणु तुमे माने होली पितांक सहित रहिबा द्वारा एवं बाबांकु निजर जुगल करिबा द्वारा डबल पवित्र होइ जाउछ। तुमर दिल भितरे सर्वदा बाबांकर संग लागि रहउछि। तेबे एही संग मध्य केते श्रेष्ठ अटे जहाकि एते श्रेष्ठ करि देउछि। लोकमाने तो स्थूल रंगरे होली पर्व पालन करुछन्ति किन्तु तुमे माने बाबांकर संगर रंग द्वारा होली अर्थात पवित्र होइ जाउछ। ताहा मध्य डबल होली हेउछ। तेणु तुममानंकर होली दुनिया ठारु अलगा एवं परमात्मांकु प्रिय अटे। तेणु निशा रहुछि त जे आमर होली प्रभुंकर संगर रंग लागुथिबा कारणरु अधाकल्प पर्यंत एभळि पवित्र करि देउछि जहाकि एबे पर्यंत मध्य तुममानंकर चित्र वा मूर्ति विधिपूर्वक पूजा पाउछि। अन्य काहार भी चित्र एभळि स्नेहपूर्वक पूजा पाउ नाही। तुमे निजे ही निजर चित्र को देखुछ। दुनिया रे अन्य माने मध्य पूजा पाउछंती किंतु एते समय एवं एभळि विधिपूर्वक सेमानंकर पूजा हेउ नाही। तुमे माने सर्वदा उमंग एवं उत्साह रे रहुछ। कोन रहुछ ना? यदि उमंग उत्साह रहुछ तबे हाथ उठा। रहुछ त किंतु केबे केबे ना सबुबेले? जे माने कहुछंती आमे सर्वदा उमंग उत्साह रहुछु एवं अन्य मानको मध्य उमंग उत्साह देउछु से माने हाथ उठाओ। केबे केबे नहे सदा सदा शब्द उपरे गुरुत्व देउछ ना? किंतु तुम मानकर स्मारकी कोन? जहां भी तुम मानकर स्थिति रहीथिला तार स्मारकी को भक्त माने उत्सव रूपरे पालन करुछंती। तुमे माने प्रभुंकर संगर रंग लगाइथिलो तेणु सेमाने मध्य रंग लगाउछंती। जेहेतु देह अभिमानी अटंती तेणु स्थूल रंग लगाई देउछंती जेउथिरे खर्च मध्य अधिक एवं फल मध्य किछि भल किछि खराब हेउछि एइभळि पालन करुछंती। किंतु तुममानंकर उत्साहर स्मारकी रूपरे उत्सव निश्चित भावरे करुछंती। तुमे माने परमात्मांकर हेबा पई प्रथमे निजर पुरुणा संस्कार गुडीकु जळाउछ एवं प्रभुंकर संगर रंग लागिबा द्वारा सबुबेले पालन करि चालिछ। सेमाने मध्य प्रथमे जळाउछंती तापरे पालन करुछंती। किंतु तुममानंकर पालन करिबा एवं सेमानंकर पालन करिवारे राति दिनर पार्थक्य रहिछि। सेमाने देह अभिमानी तुमे आत्म अभिमानी। सेमाने दैहिक स्मृतिरे पालन करुछंती तुमे माने आत्मिक स्मृतिरे पालन करुछ। तुममानंकु बाप दादांकर निर्देश मिलिछि होली अर्थात बीती जाइथिबा कथाकु भूली जाओ। सेमाने मध्य कहुछंती होली अर्थात जहा बीती जाइछि किंतु सेमाने एहार अर्थकु वास्तव जीवनरे कार्यकारी करु नाहंती। तुमे समस्ते होली अर्थात बीतीकु बीती करुछ ना? ना केबे केबे करुछ? काहेकि ना बीती जाइथिबा कथाकु मने पकाइबा द्वारा व्यर्थ संकल्प बहुत चलिथाय। समय मध्य व्यर्थरे नष्ट होइथाय। तेबे जहा बहुत समयर संस्कार अटे ताकु न चाहिले मध्य सेही संकल्प चलिथाय जहाद्वारा संगम जुगर गोटे गोटे मिनिट जेउथिरे एही गोटे जन्मरे 21 जन्मर प्रारब्ध जमा हेउछि सेही गोटे गोटे संकल्प ଏବଂ ଗୋଟିଏ ଗୋଟିଏ ମିନିଟ୍ କେତେ ମୂଲ୍ୟବାନ ଅଟେ। ତେଣୁ ଗୋଟିଏ ସେକେଣ୍ଡ ଗଲା ନାହିଁ ଯେ ଅନେକ ଜନ୍ମର ପ୍ରାରବ୍ଧରେ ଫରକ ପଡ଼ିଗଲା। ବାପଦାତା ପୂର୍ବରୁ ମଧ୍ୟ କହିଛନ୍ତି ଯେ ସଙ୍ଗମ ଯୁଗରେ ସମୟ ଏବଂ ସଂକଳ୍ପ କେବେ ବି ବ୍ୟର୍ଥରେ ନଷ୍ଟ କର ନାହିଁ। ଯଦି ସର୍ବଦା ପ୍ରଭୁଙ୍କର ରଙ୍ଗରେ ରଙ୍ଗି ହୋଇ ରହିଥିବ, ଅର୍ଥାତ୍ ବାବାଙ୍କୁ ସଦାକାଳର ସାଥୀ କରି ରହୁଥିବ, ତେବେ ସଙ୍ଗମ ଯୁଗର ଗୋଟିଏ ଗୋଟିଏ ସଂକଳ୍ପ ଏବଂ ସମୟ ଅର୍ଥାତ୍ ଗୋଟିଏ ଗୋଟିଏ ମିନିଟ୍କୁ ସଫଳ କରିପାରିବ। ତେଣୁ ନିଜକୁ ଚେକ୍ କର ଯେ ଗୋଟିଏ ଗୋଟିଏ ମିନିଟ୍, ଗୋଟିଏ ଗୋଟିଏ ସଂକଳ୍ପ ସଫଳ ହେଉଛି ତ ନା ବ୍ୟର୍ଥରେ ମଧ୍ୟ ନଷ୍ଟ ହେଉଛି। କାହିଁକି ନା ଗୋଟିଏ ମିନିଟ୍ ନୁହେଁ, କିନ୍ତୁ ଏକୋଇଶ ଜନ୍ମର ସମ୍ବନ୍ଧ ପ୍ରତ୍ୟେକ ମିନିଟ୍ ଏବଂ ପ୍ରତ୍ୟେକ ସଂକଳ୍ପ ସହିତ ରହିଛି। ତେଣୁ ଏହା ଏତିକି ମୂଲ୍ୟବାନ ଅଟେ। ତେବେ ନିଜର ଦିଲ୍ ଭିତରେ ଚିନ୍ତା କର ଯେ ଏତିକି ମୂଲ୍ୟ ସର୍ବଦା ରହୁଛି ତ ସେଥିପାଇଁ ଏହି ସଙ୍ଗମ ଯୁଗର ସମୟ ପାଇଁ ଗାୟନ ରହିଛି। ଏବେ ନୁହେଁ ତ କେବେ ନୁହେଁ, ଏତିକି ମୂଲ୍ୟ ସର୍ବଦା ତୁମ ସ୍ମୃତିରେ ରହିବା ଦରକାର। ତେବେ ତୁମେମାନେ ଆଜି ହୋଲି ପର୍ବ ପାଳନ କରିଲ, ଅର୍ଥାତ୍ ସଦାକାଳ ପାଇଁ ବାବାଙ୍କର ସଙ୍ଗର ରଙ୍ଗ ଲଗାଇଲ। ତେଣୁ ଚେକ୍ କର ସାରା ଦିନ ଭିତରେ ବାବାଙ୍କର ରଙ୍ଗ ଲାଗି ରହିଥିଲା ତ ପରମାତ୍ମା ସଙ୍ଗରେ ରହିଥିଲି ନା ଅନ୍ୟ କେଉଁ ଆଡ଼କୁ ମଧ୍ୟ ସମୟ ବା ସଂକଳ୍ପ ଯାଇଛି କି ଚେକ୍ କରିଲ। ମୁଣ୍ଡ ହଲାଓ, ହାତ ନୁହେଁ, ଏମିତି କର, ମୁଣ୍ଡ ହଲାଓ। ବାପଦାଦା ସର୍ବଦା ଏହି ସଙ୍କେତ ଦେଉଛନ୍ତି ଯେ ନିଜ ମନର ଶୁଭ ଏବଂ ସତଗୁଣୀ ସଂକଳ୍ପ ଦ୍ୱାରା ପ୍ରକୃତିକୁ ମଧ୍ୟ ସତଗୁଣୀ କରିଚାଲ। ତେବେ ଏହି ମାନସିକ ସେବା ସର୍ବଦା ମନେ ରହୁଛି ତ କାହିଁକି ନା ଏବେ ପ୍ରକୃତି ମଧ୍ୟ ବଡ଼ ଧରଣରେ ନିଜର କାର୍ଯ୍ୟ କରିବ। ଏହା ତ ବହୁତ ଛୋଟ କଥା, କିନ୍ତୁ ମନୁଷ୍ୟ ଆତ୍ମାମାନେ ଯେତେବେଳେ ପ୍ରକୃତିକୁ ଦୁଃଖ ଦେଇଥାନ୍ତି ସେତେବେଳେ ସେ ମଧ୍ୟ ଦୁଃଖ ଦେବା ଆରମ୍ଭ କରିଦିଏ। ସେଥିପାଇଁ ବାବା କହୁଛନ୍ତି ଯେପରି ମାୟାଜିତ ହେବା ଉପରେ ଧ୍ୟାନ ଦେଉଛ, ଦେଉଛ ନା, ମାୟା ସହିତ ପ୍ରତିଜ୍ଞା କରିଛ, ତୁମର କାମ ହେଲା ଆସିବା ଏବଂ ଆମର କାମ ହେଲା ବିଜୟ ପ୍ରାପ୍ତ କରିବା। ସମସ୍ତେ ପ୍ରତିଜ୍ଞା କରିଛ ନା, କରିଛ ତ ମାୟାଜିତ ହେବାକୁ ପଡ଼ିବ ନା, ସେହିପରି ପ୍ରକୃତି ଜିତ ମଧ୍ୟ ହେବାକୁ ପଡ଼ିବ। କାହିଁକି ନା ତୁମକୁ ରାଜ୍ୟ କରିବାକୁ ପଡ଼ିବ ନା, ତୁମର ରାଜ୍ୟ ଆସୁଛି ନା, ନିଶା ଅଛି ନା, ବିଚରା ଲୋକମାନେ ଭାବୁଛନ୍ତି କ'ଣ ହେବ କ'ଣ ନାହିଁ, କିନ୍ତୁ ତୁମମାନଙ୍କୁ ଜଣା ଅଛି ଯେ ଏବେ ସଙ୍ଗମ ଯୁଗ ଅମୃତ ବେଳା ଚାଲିଛି ଚାଲୁଛି। ତେବେ ଅମୃତ ବେଳା ପରେ କ'ଣ ଆସିଥାଏ, ସକାଳ। ସେହି ସକାଳରେ ହିଁ ଆମର ରାଜ୍ୟ ଆସିବ। କ'ଣ ନିଶା ଅଛି ତ, ଆମର ରାଜ୍ୟ ନା କେବଳ ମହାରଥୀମାନଙ୍କର ରାଜ୍ୟ, ତୁମ ସମସ୍ତଙ୍କର ରାଜ୍ୟ ଆସିବ। ତୁମକୁ ଚିନ୍ତା ନାହିଁ କ'ଣ ହେବ, ଭଲରୁ ଭଲ ହିଁ ହେବ। ତେବେ ତୁମମାନଙ୍କର ରାଜ୍ୟରେ ପ୍ରକୃତି ମଧ୍ୟ ସତୁପ୍ରଧାନ ହୋଇଥିବ। ତେଣୁ ପ୍ରକୃତିକୁ ତମ ଗୁଣୀରୁ ସତୁଗୁଣୀ କିଏ କରିବ ନା, ପ୍ରକୃତି ଯେଉଁଭଳି ହୋଇଥିଲେ ବି ଚଳିଯିବ। କ'ଣ ତୁମ ରାଜ୍ୟରେ ଚଳିବ ତ, ଚଳିବ ତ, ହଁ କୁହ ବା ନା କୁହ, ଚଳିବ ନାହିଁ। ତେଣୁ ପ୍ରକୃତିକୁ ସତୁଗୁଣୀ କିଏ କରିବ, ତୁମେମାନେ ତ କରିବ ନା। ସେଥିପାଇଁ ଏବେ ଅଚାନକର ପ୍ରଥମ ଦୃଶ୍ୟ ଛୋଟ ହେଲେ ମଧ୍ୟ ଆରମ୍ଭ ହୋଇଯାଇଛି, ଆଗକୁ ତ ଆହୁରି ବଡ଼ ବଡ଼ ଆସିବାକୁ ଯାଉଛି ଏବଂ ଅଚାନକ ହିଁ ଆସିବ। ଯାହା କେବେ ଭାବି ନଥିବ ତାହା ହିଁ ହେବ। ବାପଦାଦା ତ ବହୁତ ସମୟ ପୂର୍ବରୁ ଅଚାନକର ପାଠ ପଢ଼ାଇ ଆସୁଛନ୍ତି, କିନ୍ତୁ ଏବେ ପ୍ରତ୍ୟକ୍ଷ ରୂପରେ ଦେଖି ନିଜର କାମ ଆରମ୍ଭ କରିଦିଅ, ଭୟ କର ନାହିଁ। କାହାଣୀ ଶୁଣାଉଛ ନା, ଚାରିପଟେ ନିଆଁ ଲାଗିଥିଲା କିନ୍ତୁ ପରମାତ୍ମାଙ୍କର ପିଲାମାନେ ସୁରକ୍ଷିତ ଥିଲେ। ତେଣୁ ଏବେ ମଧ୍ୟ ପିଲାମାନେ ସୁରକ୍ଷିତ ଅଛନ୍ତି ନା, ପରୀକ୍ଷା ତ ନିଶ୍ଚିତ ଆସିବ, କିନ୍ତୁ ତୁମମାନଙ୍କୁ ଡବଲ କାମ କରିବାକୁ ପଡ଼ିବ। ଗୋଟିଏ ହେଲା ନିର୍ଭୟ ହୋଇ ସମ୍ମୁଖୀନ କର, ଦ୍ୱିତୀୟରେ ନିଜର ଭକ୍ତମାନଙ୍କର ଏବଂ ନିଜର ଦୁଃଖୀ ଭାଇ ଭଉଣୀମାନଙ୍କର ସେବା ମଧ୍ୟ କିଏ କରିବ। ତୁମେମାନେ ତ ପ୍ରଭୁଙ୍କର ସଙ୍ଗର ରଙ୍ଗ ବୋଳି ହୋଇଛ, ତେଣୁ ଯାହା ସବୁ ପରମାତ୍ମାଙ୍କର ସଙ୍ଗର ରଙ୍ଗରୁ ପ୍ରାପ୍ତ କରିଛ ତାକୁ ନିଜର ଭାଇ ଭଉଣୀମାନଙ୍କୁ ଭକ୍ତମାନଙ୍କୁ ଖୁବ୍ ସ୍ନେହର ସହିତ ଆନ୍ତରିକତା ପୂର୍ବକ ବାଣ୍ଟ। ତେବେ ଦୁଃଖ ସମୟରେ କିଏ ପୁଣି ମନେ ପଡ଼ିଥାଏ, ପୁଣି ବି ପରମାତ୍ମାକୁ ଜାଣିଥାନ୍ତୁ ବା ନ ଜାଣିଥାନ୍ତୁ, କିନ୍ତୁ ବାଧ୍ୟ ହୋଇ ହେ ବାବା ହେ ପରମାତ୍ମା ନିଶ୍ଚିତ କହିବେ। ତେଣୁ ତୁମ ପରମାତ୍ମା ସନ୍ତାନମାନଙ୍କୁ ଏବେ ଦୁଃଖୀମାନଙ୍କର ସାହାରା ହେବାକୁ ପଡ଼ିବ। ସେମାନଙ୍କୁ ନିଜର ଶୁଭ ଭାବନା, ଶୁଭକାମନା ଦ୍ୱାରା, ବାବାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା କିରଣ ଦ୍ୱାରା ସାହାରା ଦିଅ। ପୁଣି ବି ତୁମର ପରିବାର ଅଟନ୍ତି ନା, ତେବେ ପରିବାରରେ ପରସ୍ପରକୁ ସହଯୋଗ ଦେଇଥାନ୍ତି ନା। ତେବେ କୁହାଯାଉଛି ସହଯୋଗ ଶ୍ରେଷ୍ଠ ଯୋଗ, ଏହା ହିଁ ସାହାରା ଦେବାର ସାଧନ ଅଟେ। ବାବା ତ ଏଥିପାଇଁ ସମୟ ନିର୍ଦ୍ଧାର୍ଯ୍ୟ କରିବା ପାଇଁ ସନ୍ଦେଶ ମଧ୍ୟ ପଠାଇଥିଲେ। ଏମିତି ନୁହେଁ ଯେ ଆପେ ଆପେ ହୋଇଯିବ, ଯେପରି ଟ୍ରାଫିକ କଣ୍ଟ୍ରୋଲ ଅମୃତ ବେଳା ନିର୍ଦ୍ଧାର୍ଯ୍ୟ ଅଛି ତେଣୁ କରୁଛ ନା, ସେହିପରି ନିଜର କାର୍ଯ୍ୟ ଅନୁସାରେ ଏହି ମାନସିକ ସେବା ମଧ୍ୟ ବର୍ତ୍ତମାନର ସମୟ ଅନୁସାରେ ଅତି ଆବଶ୍ୟକ ଅଟେ। ତେଣୁ ସମୟ ବାହାର କର, ଦୟାଳୁ ହୁଅ, କଲ୍ୟାଣକାରୀ ହୁଅ, ମୋ ମାନଙ୍କର ସମାନ କଣ ବିଶ୍ୱ କଲ୍ୟାଣକାରୀ ନା, ତେଣୁ ଦୟା ଲାଗୁଛି ତ ନା ହୋଇଯିବ, ଏଥିରେ ବେପରୁଆ ହୁଅ ନାହିଁ, କାହିଁକି ନା ଯେଉଁମାନଙ୍କୁ ତୁମେ ସକାଶ ଦେବ ସେଇମାନେ ହିଁ ତୁମର ଭକ୍ତ ହେବେ। ସେଥିପାଇଁ କଣ କରିବାକୁ ହେବ, ଏଥିପ୍ରତି ଧ୍ୟାନ ଅଛି ତ? ଯେଉଁମାନେ ଭାବୁଛନ୍ତି ଆମର ଧ୍ୟାନ ଅଛି ଏବଂ ଆହୁରି ବଢ଼ିବ, ସେମାନେ ହାତ ଉଠାଅ, ତଳ ଉପର କରୁଛନ୍ତି। ଏଠାରେ ଟିଭିରେ ସବୁ ଦେଖାଯାଉଛି। ଯଦି ଏତେ ଜଣ ନିଜର ଏହି ସମାନକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିବେ, ତେବେ ଆତ୍ମାମାନେ ଏବେ ବି ସଙ୍ଗମ ଯୁଗରେ ଅନ୍ତରର ସହିତ ତୁମର ଗୀତ ଗାଇବେ। ବା ପରମାତ୍ମାଙ୍କର ସନ୍ତାନମାନେ, ବା ଆମକୁ ସାହାରା ଦେଲ, ବର୍ତ୍ତମାନର ସାହାରା ଅନୁସାରେ ଅଧାକଳ୍ପ ପର୍ଯ୍ୟନ୍ତ ତୁମର ଗୀତ ଗାଉଥିବେ। ତୁମେମାନେ ତାଙ୍କର ପୂର୍ବଜ ହୋଇଯିବ। କଣ ପୂର୍ବଜ ଅଟ ତ? କଳ୍ପ ବୃକ୍ଷ ଚିତ୍ରରେ ବ୍ରାହ୍ମଣମାନେ କେଉଁଠି ବସିଛନ୍ତି? ସବୁଠାରୁ ତଳେ ବସିଛନ୍ତି ନା, ତେଣୁ ପୂର୍ବଜ ଅଟ ନା? ଭକ୍ତମାନଙ୍କର ଡାକରା ଶୁଭୁଛି ତ? ନିଜକୁ ଟିକିଏ ସାବଧାନ କର। ଯଦି ଭାବିବ ମୋତେ ଦୁଃଖୀ ଆତ୍ମାମାନଙ୍କର ସାହାରା ହେବାକୁ ହିଁ ପଡ଼ିବ, ତେବେ ସେମାନଙ୍କର ଡାକରା ଶୁଣିପାରିବ। ତେବେ ସମସ୍ତେ ହୋଲି ପର୍ବତ ପାଳନ କରିଲ, ତୁମମାନଙ୍କର ସାରା ସଙ୍ଗମ ଯୁଗ ହିଁ ହୋଲି ଅଟେ। ପରମାତ୍ମାଙ୍କର ସଙ୍ଗର ରଙ୍ଗରେ ହିଁ ରହୁଛ। ଦୁନିଆରେ ତ ଦିନଟିଏ ବା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କରିଥାନ୍ତି, କିନ୍ତୁ ତୁମେମାନେ ତ ସାରା ସଙ୍ଗମ ଯୁଗ ହିଁ ପ୍ରଭୁଙ୍କର ସଙ୍ଗରେ ରହିବ। କଣ ନିଶା ଅଛି ତ? ବିଚରା ଲୋକମାନେ ତ ମାଗିବାରେ ଲାଗିଛନ୍ତି, ହେ ପ୍ରଭୁ ଏ କଥା କରିଦିଅ, ସେ କଥା କରିଦିଅ, କିନ୍ତୁ ତୁମମାନଙ୍କୁ ଏକୋଇଶ ଜନ୍ମର ଗ୍ୟାରେଣ୍ଟି ମିଳିଯାଇଛି। କେବେ ସ୍ୱପ୍ନରେ ମଧ୍ୟ କୌଣସି ଦୁଃଖର ଦୃଶ୍ୟ ଆସିବ ନାହିଁ, ସଂକଳ୍ପରେ ମଧ୍ୟ ଦୁଃଖର ଢେଉ ଆସିବ ନାହିଁ। ତେଣୁ ଯଦି ରାଜ୍ୟ ନେବାର ଅଛି, ତେବେ ସର୍ବଦା ସମସ୍ତଙ୍କୁ ନିଜର ପରିବାର, ସତ୍ୟଯୁଗର ସାଥୀ ଏବଂ ରାଜକୀୟ ପ୍ରଜା, ସାଧାରଣ ପ୍ରଜା ସବୁକିଛି ଏବେ ହିଁ ପ୍ରସ୍ତୁତ କରିପାରିବ। ଏକୋଇଶ ଜନ୍ମର ଗ୍ୟାରେଣ୍ଟି ଅଛି। ଅଳ୍ପ ଟିକିଏ ସେବା କର, ସମୟ ବାହାର କର, କାହିଁକି ନା ତୁମମାନଙ୍କ ପାଖରେ ସଂକଳ୍ପ ଶକ୍ତି ତ ନିଶ୍ଚିତ ଅଛି। କେବଳ ବାବାଙ୍କଠାରୁ ଯାହା ସବୁ ପାଇଛ ସେଗୁଡ଼ିକୁ ନିଜର ଭାଇ ଭଉଣୀଙ୍କୁ ଦିଅ। ବାପଦାଦା ପୂର୍ବରୁ ମଧ୍ୟ କହିଥିଲେ ଯେ ସର୍ବଦା ଏହି କଥା ଚେକ୍ କର ଯେ ମୋତେ ବ୍ରାହ୍ମଣ ପରିବାର ଭିତରେ ସଂସ୍କାର ମିଳନର ରାସ କରିବାର ଜଣା ଅଛି ତ? ବାପଦାଦା କହିଥିଲେ ସେହି ରାସ କେବେ କରିବ ତାର ମଧ୍ୟ ତାରିଖ ନିର୍ଦ୍ଧାର୍ଯ୍ୟ କର। କଣ ନିର୍ଦ୍ଧାର୍ଯ୍ୟ ହୋଇପାରିବ? ହୋଇପାରିବ କି? ପ୍ରଥମ ଧାଡ଼ିବାଲାକୁ ହାତ ଉଠାଅ, ହୋଇପାରିବ ତ? ପାଣ୍ଡବମାନେ ମଧ୍ୟ ହାତ ଉଠାଅ, ପାଣ୍ଡବମାନଙ୍କ ବିନା ଗତି ନାହିଁ। ଆଚ୍ଛା, ଏବେ ଶେଷ ପାଳି ବାକି ଅଛି, ସେଥିରେ ସମସ୍ତେ ନିଜ ପାଇଁ କଣ ଦୃଢ଼ ସଂକଳ୍ପ କରୁଛ ତାହା ନିର୍ଦ୍ଧାର୍ଯ୍ୟ କରି ଲେଖି ପଠାଇବ। କେତେ ସମୟ ଲାଗିବ? ଯାହାକି ବ୍ରାହ୍ମଣ ପରିବାର ଭିତରେ କେବେ କେଉଁଠି ବି ନିଜର ସଂସ୍କାର ତାର କାର୍ଯ୍ୟ ନ କରୁ, ଚାହେ ମୋର ସଂସ୍କାର ହେଉ ଚାହେ ଅନ୍ୟର ସଂସ୍କାର ମଧ୍ୟ ମୋ ଉପରେ ପ୍ରଭାବ ନ ପକାଉ, ଏହାର ତାରିଖ ନିର୍ଦ୍ଧାର୍ଯ୍ୟ ହୋଇପାରିବ? ହୋଇପାରିବ? ହାତ ଉଠାଅ। ଆଚ୍ଛା, ସମସ୍ତଙ୍କର ଫଟୋ ଉଠାଇଲ ତ? କାହିଁକି ନା ଏବେ ଯେମିତି ଏହି ଅଚାନକର ସିନ୍ ଦେଖିଲ ନା, ଜାପାନରେ ଭୂମିକମ୍ପ ଏବଂ ସୁନାମି ଆସିଛି ଯେଉଁଥିରେ ବହୁତ କ୍ଷୟକ୍ଷତି ହୋଇଛି, ଏଇଭଳି ସବୁକିଛି ଅଚାନକ ହିଁ ଆସିବ। ସେଥିପାଇଁ ବାପଦାଦା ପିଲାମାନଙ୍କର ପ୍ରସ୍ତୁତିକୁ ତ ଦେଖିବେ ନା, ଯେହେତୁ ଅନ୍ୟମାନଙ୍କୁ ଶୁଭ ଭାବନା ଶୁଭକାମନା ଦେଉଛ। ବାପଦାଦା ଦେଖୁଛନ୍ତି ଏହିଭଳି ଅନ୍ୟମାନଙ୍କର ସେବା କରିବାର କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାର୍ଯ୍ୟ କରାଯାଇଥିଲା। ତେବେ ଯଦି ସର୍ବ ଆତ୍ମାମାନଙ୍କ ପ୍ରତି ଶୁଭ ଭାବନା ଏବଂ ଶୁଭକାମନା ରଖିବ, ସମସ୍ତେ ତ ସମାନ ନୁହନ୍ତି, କ୍ରମାନ୍ୱୟ ତ ନିଶ୍ଚିତ ରହିବ। ତୁମମାନଙ୍କର ସ୍ମାରକୀ ମାଳାରେ ସମସ୍ତଙ୍କର ନମ୍ବର କଣ ସମାନ ଅଛି କି? କ୍ରମାନ୍ୱୟରେ ତ ଅଛନ୍ତି, କିନ୍ତୁ ମାଳାରେ ତ ଗୁନ୍ଥା ହୋଇଛନ୍ତି ନା, ତେଣୁ କମ୍ ବେଶି ନମ୍ବର କାହିଁକି ମିଳିଛି? କାରଣ ଭିନ୍ନ ଭିନ୍ନ ସଂସ୍କାର ରହିଛି, କିନ୍ତୁ ଆମକୁ ସଂସ୍କାରକୁ ଦେଖିବା ପରିବର୍ତ୍ତେ ଶୁଭ ଭାବନା ଶୁଭକାମନା ଦେବାକୁ ହେବ। ପୁଣି ବି ବ୍ରାହ୍ମଣ ପରିବାର ତ ଅଟନ୍ତି ନା, ଯେମିତି ବି ହୋଇଥାଉ ପରିବାର ତ ମୋର ଅଟେ ନା, ଯେପରି ମେରା ବାବା କହୁଛ ସେହିପରି ମୋର ପରିବାର ମଧ୍ୟ ଅଟେ। ତେବେ ବହୁତ ଭଲ କଥା, ଅଧିକାଂଶ ପିଲା ହାତ ଉଠାଇଛନ୍ତି, ତେବେ ସମସ୍ତଙ୍କର ଉମଙ୍ଗ ଉତ୍ସାହ ଅଛି ବୋଲି ତ ହାତ ଉଠାଇଛନ୍ତି ନା, ତେଣୁ ପରସ୍ପର ସହଯୋଗୀ ହୋଇ ଶୁଭ ଭାବନା ଶୁଭକାମନାର ଦୃଷ୍ଟି ବୃତ୍ତି ଏବଂ ସ୍ମୃତି ରଖିବା ଦ୍ୱାରା ଏହିଭଳି ରାସ ହେବା କିଛି ବଡ଼ କଥା ନୁହେଁ, ସଂସ୍କାର ମିଳନର ରାସ। ଏଥିରେ ଯିଏ ବହୁତ ଭଲ ନମ୍ବର ରଖିବ, ଧାର୍ଯ୍ୟ ତାରିଖ ଭିତରେ ବାସ୍ତବିକ ରୂପରେ କରି ଦେଖାଇବ, ତାଙ୍କୁ ନ୍ୟାରା ଏବଂ ପ୍ୟାରା ପୁରସ୍କାର ମିଳିବ। ପୁରସ୍କାର କଣ ମିଳିବ ଏବେ କୁହାଯିବ ନାହିଁ, କିନ୍ତୁ ବାପଦାଦା ପୁରସ୍କାର ଦେବେ। କାହିଁକି ଜାଣିଛ? ସେବା କରିବା ପାଇଁ ସମୟ ବାହାର କରିବାକୁ ପଡ଼ିବ ନା, ତେଣୁ ଏହି ସଂସ୍କାରର ଅମେଳ ହେବା ତୁମର ସମୟକୁ ନିଜ ଆଡ଼କୁ ଟାଣି ନେଉଛି, ସେଥିପାଇଁ ଏବେ ସମୟର ଆବଶ୍ୟକତା ରହିଛି। ଠିକ୍ ଅଛି ନା, ଏମାନେ ସମସ୍ତେ ମଧୁବନ ନିବାସୀ ଅଟନ୍ତି ନା? ଆଗରେ ବସିବା ବାଲାଙ୍କୁ ଦେଖି ବାପଦାଦା କହିଲେ, କଣ ପସନ୍ଦ ଅଟେ ନା? କାହିଁକି ନା ମଧୁବନ ନିବାସୀ ବିଶେଷ ଆତ୍ମା ଅଟନ୍ତି। ବାପଦାଦାଙ୍କର ମଧ୍ୟ ମଧୁବନ ନିବାସୀଙ୍କ ସହିତ ଦିଲର ସ୍ନେହ ଅଛି ଏବଂ ମଧୁବନ ବାଲାଙ୍କର ମଧ୍ୟ ସ୍ନେହ ଅଛି। ବାବା ଏକଥା ମଧ୍ୟ କହୁଛନ୍ତି ଯେ ବାବାଙ୍କ ସହିତ ସ୍ନେହ ଅଛି, ଏବଂ ରହିବ, ସ୍ନେହ ତ୍ରୁଟି ପାରିବ ନାହିଁ, ଏଥିରେ ଏମାନେ ଅମର ଅଟନ୍ତି। ତେବେ ତ ମଧୁବନବାସୀ ହୋଇଛନ୍ତି ନା, ମଧୁବନବାସୀ ଯେଉଁଠାକୁ ବି ଯାଉଛନ୍ତି ତାଙ୍କୁ କେତେ ସମ୍ମାନର ସହିତ ଦେଖୁଛନ୍ତି, ଇଏ ମଧୁବନର ଅଟନ୍ତି, ମଧୁବନର ଅଟନ୍ତି। ସେଥିପାଇଁ ଏଥିପ୍ରତି ଧ୍ୟାନ ଦିଅ ଯେ ଶେଷ ପାଳି ପୂର୍ବରୁ ସମସ୍ତେ ମଧୁବନରେ କୌଣସି ଏକ ସ୍ଥାନ ଠିକ୍ କର ଯେଉଁଠି ନିଜ ନିଜର ଚିଠିକି ପକାଇବ। କିନ୍ତୁ ଶେଷ ପାଳି ପୂର୍ବରୁ ସମସ୍ତେ ହୋଲି ପର୍ବ ପାଳନ କରିଲ ତ, ତୁମମାନଙ୍କର ତ ପ୍ରତିଦିନ ହୋଲି, ଏବେ ତ ବାହାର ହିସାବରେ କିଛିଟା ପାଳନ କରିବାକୁ ପଡୁଛି, ଆଉ କୁଆଡ଼କୁ ପାଳନ କରିବାକୁ ଯିବ, ଏଇଠାରେ ହିଁ ତ ପାଳନ କରିବ ନା। କିନ୍ତୁ ତାହା ତ ହେଲା ପ୍ରଥା ଅନୁସାରେ ପାଳନ କରିବା। ତେବେ ଚାରିଆଡ଼ର ବାପଦାଦାଙ୍କର ଅତି ସ୍ନେହୀ ଅତି ପ୍ରିୟ ଗେହ୍ଲା ଶିଖିଲ ଧେ ସୋମାନ ଧାରୀ ପ୍ରତ୍ୟେକ ସନ୍ତାନକୁ ବାପଦାଦା ପଦ୍ମ ପଦ୍ମାଗୁଣା ୟାଦ ପ୍ୟାର ମଧ୍ୟ ଦେଉଛନ୍ତି ଏବଂ ଆନ୍ତରିକ ସ୍ନେହ ମଧ୍ୟ ଦେଉଛନ୍ତି। ବାପଦାଦା ଦେଖୁଛନ୍ତି, ଚାରିଆଡ଼େ ସମସ୍ତେ ଶୁଣି ଶୁଣି ଦେଖି ଦେଖି ହର୍ଷିତ ହେଉଛନ୍ତି। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ପଦ୍ମ ପଦ୍ମାଗୁଣା ୟାଦ ପ୍ୟାର ଆନ୍ତରିକ ସ୍ନେହ ଏବଂ ନମସ୍ତେ ନମସ୍ତେ ନମସ୍ତେ। ଆଚ୍ଛା, ଆଜି ପ୍ରଥମ ଥର ପାଇଁ କେଉଁମାନେ ଆସିଛନ୍ତି ସେମାନେ ଉଠ। ଆଚ୍ଛା, ଏବେ ସମସ୍ତେ ପ୍ରଥମ ଥର ଆସିଛନ୍ତି, ପ୍ରଥମ ଥର ପାଇଁ ମଧୁବନ ନିବାସୀ ହେବାର ଭାଗ୍ୟ ପ୍ରାପ୍ତ ହୋଇଛି। ତୁମର ସବୁ ଭାଇ ଭଉଣୀମାନେ ଏବଂ ବାପଦାଦା ମଧ୍ୟ ତୁମମାନଙ୍କୁ ପ୍ରଥମ ଥର ଆସିବା ପାଇଁ ଅଭିନନ୍ଦନ ଦେଉଛନ୍ତି। ଏବେ ବାପଦାଦା ଦେଖିବେ, କାହିଁକି ନା ଏବେ ବି ସୁଯୋଗ ଅଛି, ଯଦି ଓ ଟିକେ ବିଳମ୍ବରେ ଆସିଛ ପୁଣି ବି ଯିଏ ଚାହିଁବ ସେ ଏବେ ବି ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ ଆଧାରରେ ପ୍ରଥମ ନମ୍ବର ନେଇ ପ୍ରଥମ ଶ୍ରେଣୀରେ ଆସିପାରିବ। ଆଜି ଯେଉଁମାନେ ଆସିଛନ୍ତି ସେମାନଙ୍କ ପାଇଁ ବରଦାନ ଅଟେ। କେବଳ ବାବାଙ୍କର ମହାବାକ୍ୟର ଶ୍ରୀମତ ଅନୁସାରେ ଯଦି ଚାଲିବ ତେବେ ଶ୍ରୀମତ ହିଁ ତୁମମାନଙ୍କୁ ଶ୍ରେଷ୍ଠ ଡିଭିଜନରେ ଆଣିପାରିବ ଆଣିବ। ଏତେ ବଡ଼ ସାରା ପରିବାର ଦ୍ୱାରା ତୁମ ସମସ୍ତଙ୍କୁ ଶୁଭ ଭାବନା ଶୁଭକାମନା ମିଳୁଛି ଯେ ତୁମେମାନେ ଯେତେ ଆଗକୁ ବଢ଼ିବାକୁ ଚାହିଁବ ବଢ଼ିପାରିବ, ଏବଂ ବାପଦାଦାଙ୍କର ବରଦାନ ମଧ୍ୟ ତୁମ ସମସ୍ତଙ୍କ ପାଇଁ ନିଶ୍ଚିତ ରହିଛି। ସମସ୍ତେ ତୁମକୁ ଆଶୀର୍ବାଦ ମଧ୍ୟ ଦେଉଛନ୍ତି, ଯେଉଁଠି ବି କ୍ଲାସ କରୁଛ ସେଠାରେ ତୁମକୁ ଆଶୀର୍ବାଦ ମିଳୁଛି, ଏବଂ ସେହି ଆଶୀର୍ବାଦ ହିଁ ତୁମକୁ ତୀବ୍ର ପୁରୁଷାର୍ଥୀ କରି ଆଗକୁ ବଢ଼ାଇ ଦେବ, ଏହି ନିଶ୍ଚୟ ରଖ। ଆଚ୍ଛା, ଏବେ ବାପଦାଦା ସମସ୍ତଙ୍କୁ ବହୁତ ବଢ଼ିଆ ସୁନ୍ଦର ଗୁଡ୍ ନାଇଟ୍ କରୁଛନ୍ତି। ଗୁଡ୍ ନାଇଟ୍ ବାବା। ଆଚ୍ଛା, ବାବାଙ୍କର ବରଦାନ ପ୍ରତ୍ୟେକ ସଂକଳ୍ପ ଏବଂ କର୍ମରେ ସିଦ୍ଧି ଅର୍ଥାତ୍ ସଫଳତା ପ୍ରାପ୍ତ କରୁଥିବା ସମ୍ପୂର୍ଣ୍ଣ ମୂରତ ଭବ। ପ୍ରତ୍ୟେକ ସଂକଳ୍ପ ଏବଂ କର୍ମରେ ସିଦ୍ଧି ଅର୍ଥାତ୍ ସଫଳତା ପ୍ରାପ୍ତ କରୁଥିବା ସମ୍ପୂର୍ଣ୍ଣ ମୂରତ ଭବ। ସଂକଳ୍ପର ସିଦ୍ଧି ସେତେବେଳେ ପ୍ରାପ୍ତ ହେବ ଯେତେବେଳେ ସମର୍ଥ ସଂକଳ୍ପର ରଚନା କରିବ। ଯେଉଁମାନେ ଅଧିକ ସଂକଳ୍ପର ରଚନା କରିଥାନ୍ତି ସେମାନେ ତାର ପାଳନ କରିପାରନ୍ତି ନାହିଁ, ସେଥିପାଇଁ ଯେତେ ଅଧିକ ରଚନା ହେବ ସେତିକି ଶକ୍ତିହୀନ ହେବ। ତେଣୁ ପ୍ରଥମେ ବ୍ୟର୍ଥ ରଚନାକୁ ବନ୍ଦ କର, ତେବେ ଯାଇ ସଫଳତା ପ୍ରାପ୍ତ ହେବ। ଏବଂ କର୍ମରେ ସଫଳତା ପ୍ରାପ୍ତ କରିବାର ଉପାୟ ହେଲା କର୍ମ କରିବା ପୂର୍ବରୁ ତାର ଆଦି ମଧ୍ୟ ଅନ୍ତକୁ ଜାଣି କର୍ମ କର, ଏହି ଆଧାରରେ ହିଁ ସମ୍ପୂର୍ଣ୍ଣ ମୂରତ ହୋଇପାରିବ। ଆଜିର ସ୍ଲୋଗାନ, ଯଥା ସମୟରେ ଦୁଃଖରୁ ଏବଂ ଧୋକାରୁ ସୁରକ୍ଷିତ ରହି ସଫଳ ହେଉଥିବା ଆତ୍ମା ହିଁ ଜ୍ଞାନୀ ବା ବୁଦ୍ଧିମାନ ଅଟେ। ଯଥା ସମୟରେ ଦୁଃଖରୁ ଏବଂ ଧୋକାରୁ ସୁରକ୍ଷିତ ରହି ସଫଳ ହେଉଥିବା ଆତ୍ମା ହିଁ ଜ୍ଞାନୀ ବା ବୁଦ୍ଧିମାନ ଅଟେ। ଆଜିର ଅବ୍ୟକ୍ତ ଇସାରା ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ଆଜିର ପଏଣ୍ଟ, ତୁମେ ହୋଲି ହଂସ ପିଲାମାନଙ୍କର ଆହାର ମଧ୍ୟ ବ୍ୟବହାର ମଧ୍ୟ ଶୁଦ୍ଧ, ଅଶୁଦ୍ଧିର ଚିହ୍ନବର୍ଣ୍ଣ ମଧ୍ୟ ନ ରହୁ, କାହିଁକି ନା ଶୁଦ୍ଧ ଦୁନିଆକୁ ଯାଉଛ ଯେଉଁଠାରେ ଅପବିତ୍ରତା ବା ଅଶୁଦ୍ଧିର ଚିହ୍ନବର୍ଣ୍ଣ ନାହିଁ। ଯେତେବେଳେ ଏହିଭଳି ହୋଲି ହଂସ ହୋଇଯାଉଛ ତେବେ ଯାଇ ଭବିଷ୍ୟତରେ ହିଜ୍ ହୋଲିନେସ୍ ବୋଲାଉଛ ଅର୍ଥାତ୍ ପବିତ୍ର ବ୍ୟକ୍ତିତ୍ୱର ସମ୍ମାନ ପ୍ରାପ୍ତ କରୁଛ। ବିଶେଷ ସୂଚନା, ମାସର ତୃତୀୟ ରବିବାରର ଯୋଗାଭ୍ୟାସ, ଆଜି ମାସର ତୃତୀୟ ରବିବାର ଅଟେ। ସବୁ ଭାଇ ଭଉଣୀମାନେ ଏକତ୍ରିତ ହୋଇ ସନ୍ଧ୍ୟା 6:30 ଠାରୁ 7:30 ପର୍ଯ୍ୟନ୍ତ ନିଜର ପରମ ପବିତ୍ର ସ୍ୱରୂପରେ ସ୍ଥିତ ହୋଇ ପବିତ୍ରତାର ଦିବ୍ୟ କିରଣ ବିଚ୍ଛୁରିତ କରିବା ସହିତ ସର୍ବ ଆତ୍ମାଙ୍କୁ ପବିତ୍ର ହୁଅ ଯୋଗୀ ହୁଅର ଶୁଭ ପ୍ରେରଣା ସକାଶ ରୂପରେ ଦେବାର ସେବା କରିବା ହେବେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।